ଯୀଶୁଙ୍କର ଆଶ୍ଚର୍ଯ୍ୟ କାମକୁ ଦେଖି ଏବଂ ତାଙ୍କର ଶିକ୍ଷା ଶୁଣି ଅନେକ ଲୋକମାନେ ତାଙ୍କୁ ବିଶ୍ୱାସ କରି ତାଙ୍କର ଅନୁଗମନ କରୁଥିଲେ। କିନ୍ତୁ ଯେଉଁମାନେ ନିଜକୁ ଧର୍ମଗୁରୁ ଓ ବଡ଼ ବୋଲି ମନେ କରୁଥିଲେ ସେମାନେ ଯୀଶୁଙ୍କର ଏହି ସମସ୍ତ କାମକୁ ଦେଖି ତାଙ୍କୁ ଈର୍ଷାନ୍ୱିତ ହେଉଥିଲେ। ସେଥିପାଇଁ ସେମାନେ ଯୀଶୁଙ୍କୁ ପ୍ରାଣରେ ମାରିବା ପାଇଁ ସବୁବେଳେ ଯୋଜନା କରୁଥିଲେ। ଶେଷରେ ଦିନେ ସେମାନେ ଯୀଶୁଙ୍କୁ ଧରି ଧାର୍ମିକ ନେତାମାନଙ୍କର ମୁଖ୍ୟାଙ୍କ ପାଖକୁ ନେଇଗଲେ। ଧର୍ମଗୁରୁମାନେ ସେହି ମହାସଭାରେ ଯୀଶୁଙ୍କୁ ମିଥ୍ୟାରେ ଦୋଷାରୋପ କରି ଅନେକ ଅଭିଯୋଗ ଆଣିବା ପାଇଁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କର କୌଣସି ଦୋଷ ପାଇଲେ ନାହିଁ। ତାପରେ ଧର୍ମଗୁରୁମାନଙ୍କର ମୁଖ୍ୟା ଯୀଶୁଙ୍କୁ ପଚାରିଲେ, ତୁମେ କ'ଣ ଈଶ୍ୱରଙ୍କର ପୁତ୍ର? ସେଥିରେ ଯୀଶୁ କହିଲେ, ମୁଁ ସେହି ଅଟେ। ଏହାପରେ ଧର୍ମଗୁରୁମାନଙ୍କର ମୁଖ୍ୟା ମଧ୍ୟ ରାଗିଗଲେ ଓ ସେ ଯୀଶୁଙ୍କୁ ଈଶ୍ୱରଙ୍କର ପୁତ୍ର ବୋଲି ଚିହ୍ନି ପାରିଲେ ନାହିଁ। ଏବଂ ସେହି ମୁଖ୍ୟା ସଭାର ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ମତ ପଚାରିବାରୁ ଲୋକମାନେ ମଧ୍ୟ ଉତ୍ତର କରି କହିଲେ, ଏହି ବ୍ୟକ୍ତି ପ୍ରାଣଦଣ୍ଡର ଯୋଗ୍ୟ। ତାପରେ ସେମାନେ ତାଙ୍କ ଉପରେ ଛେପ ପକାଇ ନିକୃଷ୍ଟ ଭାବରେ ବ୍ୟବହାର କରି ମାଡ଼ ମାରିଲେ। ଏବଂ ତହିଁଆର ଦିନ ଯୀଶୁଙ୍କୁ ବଧ କରିବା ପାଇଁ ସେମାନେ ମନ୍ତ୍ରଣା କଲେ ଓ ତାଙ୍କୁ ବାନ୍ଧି ରାଜ୍ୟପାଳ ପିଲାତଙ୍କ ପାଖକୁ ନେଇ ଅଭିଯୋଗ କରି କହିଲେ। ସେମାନଙ୍କର ଏହି ଅଭିଯୋଗ ବିଷୟରେ ରାଜ୍ୟପାଳ ଯୀଶୁଙ୍କ ଠାରୁ ଶୁଣିବା ପାଇଁ ଚାହିଁଲେ, କିନ୍ତୁ ଯୀଶୁ ସେମାନଙ୍କ ବିପକ୍ଷରେ କୌଣସି କଥା କହିଲେ ନାହିଁ। ଯୀଶୁଙ୍କର ଏ ପ୍ରକାର ନିରବତା ଦେଖି ରାଜ୍ୟପାଳ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଯୀଶୁଙ୍କୁ ମୁକ୍ତ କରିବା ଆଶାରେ ଲୋକମାନଙ୍କୁ ପଚାରିଲେ, କାରଣ ସେ ଜାଣିଥିଲେ ଯେ ଧର୍ମଗୁରୁମାନେ ଯୀଶୁଙ୍କୁ ଈର୍ଷା କରି ବିଚାରର ସମର୍ପଣ କରିଅଛନ୍ତି। କିନ୍ତୁ ଧର୍ମଗୁରୁମାନେ ଯୀଶୁଙ୍କୁ ବଧ କର ବୋଲି କହିବା ପାଇଁ ଲୋକମାନଙ୍କୁ ମତେଇଲେ। ତେଣୁ ଆଉ ଥରେ ରାଜ୍ୟପାଳ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ପଚାରିଲେ। ଏହା ଶୁଣି ସମସ୍ତେ ଲୋକ କହିଲେ, ତାଙ୍କୁ କ୍ରୁଶରେ ଚଢ଼ାଯାଉ, କ୍ରୁଶରେ ଚଢ଼ାଯାଉ। କିନ୍ତୁ ରାଜ୍ୟପାଳ ପଚାରିଲେ, କାହିଁକି, ସେ କି ଦୋଷ କରିଛି? କିନ୍ତୁ ଲୋକମାନେ ଅତ୍ୟନ୍ତ ଚିତ୍କାର କରି କହିଲେ, ତାଙ୍କୁ କ୍ରୁଶରେ ଚଢ଼ାଯାଉ, କ୍ରୁଶରେ ଚଢ଼ାଯାଉ। ଏହି ପ୍ରକାରେ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ବୃଦ୍ଧି ହେବାର ଦେଖି ରାଜ୍ୟପାଳ କହିଲେ ଯେ, ମୁଁ ଏହି ରକ୍ତପାତରେ ନିର୍ଦ୍ଦୋଷ ଅଟେ। ଏବେ ତାହା ତୁମେମାନେ ବୁଝ। କିନ୍ତୁ ସେଠାରେ ଥିବା ସମସ୍ତ ଲୋକେ କହିଲେ, ତାର ରକ୍ତ ଆମ ଉପରେ ଆଉ ଆମର ପିଲାମାନଙ୍କ ଉପରେ ବର୍ତ୍ତୁ। ଶେଷରେ ରାଜ୍ୟପାଳ ପିଲାତ ଯୀଶୁଙ୍କୁ ଚାବୁକ ପ୍ରହାର କରାଇ କ୍ରୁଶରେ ଟଙ୍ଗିବା ପାଇଁ ଅନୁମତି ଦେଲେ।